ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟରଞ୍ଜନ ମହାପାତ୍ର। କେନ୍ଦ୍ର ସରକାରଙ୍କ ପକ୍ଷରୁ ଆଜି ନୂଆଦିଲ୍ଲୀର ସଂସଦ ଭବନ ପରିସରରେ କମନ୍ୱେଲ୍ଥ ଦେଶଗୁଡ଼ିକର ବାଚସ୍କତି ଏବଂ ପ୍ରିଜାଇଡିଂ ଅଧିକାରୀମାନଙ୍କର 28ତମ ସମ୍ମିଳନୀ ଅନୁଷ୍ଠିତ ହେବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମ୍ମିଳନୀକୁ ସମ୍ବୋଧନ କରିବାର କାର୍ଯ୍ୟସୂଚୀ ରହିଛି। ଲୋକସଭା ବାଚସ୍କତି ଓମ୍ ବିର୍ଲାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ସମ୍ମିଳନୀରେ ଓଡ଼ିଶା ବିଧାନସଭାର ବାଚସ୍କତି ସୁରମା ପାଢ଼ୀ ଏବଂ ସଚିବ ସତ୍ୟବ୍ରତ ରାଉତ ଯୋଗଦେବା ପାଇଁ ଦିଲ୍ଲୀ ଗସ୍ତ କରିଛନ୍ତି। ଏଥିରେ ରାଜ୍ୟଗୁଡ଼ିକରେ ଗଣତନ୍ତ୍ରକୁ ସୁଦୃଢ଼ କରିବା ପାଇଁ ଗ୍ରହଣ କରାଯାଉଥିବା ପଦକ୍ଷେପ ସମ୍ପର୍କରେ ଆଲୋଚନା ହେବ ବୋଲି ଆମ ସମ୍ଭାଦଦାତା ଜଣାଇଛନ୍ତି। ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ତୃଣମୂଳ ସ୍ତରରେ କାର୍ଯ୍ୟକାରିତା ନେଇ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ ବିଭାଗୀୟ ସଚିବ ଠାରୁ ରିପୋର୍ଟ ଲୋଡ଼ିଛନ୍ତି। ଏ ନେଇ ଯୋଜନା ଓ ସଂଯୋଜନା ବିଭାଗ ପକ୍ଷରୁ ବିଭିନ୍ନ ବିଭାଗକୁ ପତ୍ର ଲେଖାଯାଇଛି। ପତ୍ରରେ ବିଭିନ୍ନ ଯୋଜନାର କାର୍ଯ୍ୟକାରିତାକୁ ତ୍ୱରାନ୍ୱିତ କରିବା ସହ ନିୟମିତ ଭାବେ ସମୀକ୍ଷା କରିବାକୁ ସଚିବମାନଙ୍କୁ ପରାମର୍ଶ ଦିଆଯାଇଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗ କନ୍ଧମାଳ ଗସ୍ତ କରି ଜିଲ୍ଲାରେ ପର୍ଯ୍ୟଟନ ଭିଭିଭୂମିର ବିକାଶକୁ ଗୁରୁତ୍ୱ ଦେବା ସହ ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ଶ୍ରୀମତୀ ଗର୍ଗ ବୌଦ୍ଧ ଜିଲ୍ଲା ହରଭଙ୍ଗାଠାରେ ଜଳ ବିଶୋଧନ କେନ୍ଦ୍ର ବୁଲି ଦେଖିବା ସହ କାର୍ଯ୍ୟକାରୀ ସଂସ୍ଥାକୁ ପ୍ରକଳ୍ପ ମାଧ୍ୟମରେ ଶୀଘ୍ର ଜଳଯୋଗାଣ ଆରମ୍ଭ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଯାତ୍ରୀଙ୍କ ସୁରକ୍ଷା ଏବଂ ପରିବେଶ ସଂରକ୍ଷଣକୁ ଦୃଷ୍ଟିରେ ରଖି 1.5 ଲକ୍ଷରୁ ଅଧିକ କିଲୋମିଟର ଚଳାଚଳ କରିଥିବା ବିପିଟିସିଏଲ୍ର 30ଟି ପୁରୁଣା ବସ୍ଗୁଡ଼ିକୁ ସ୍କ୍ରାପିଂ କରାଯିବ। ଏହା ବଦଳରେ କଟକ ଭୁବନେଶ୍ୱରରେ ଛୋଟ ଛୋଟ ଇ ବସ୍ ଚଳାଚଳ କରିବ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପ୍ରମୁଖ ସଚିବ ଉଷା ପାଢ଼ୀ କହିଛନ୍ତି। ଭୁବନେଶ୍ୱରରେ ଆମ ବସ୍ ସେବା ସମ୍ପର୍କିତ ଉଚ୍ଚସ୍ତରୀୟ କମିଟି ବୈଠକରେ ଅଧ୍ୟକ୍ଷତା କରି ଶ୍ରୀମତୀ ପାଢ଼ୀ କହିଛନ୍ତି, ଗାଡ଼ି ଚାଳନା ପ୍ରଶିକ୍ଷଣ ବିଦ୍ୟାଳୟଗୁଡ଼ିକୁ ମଧ୍ୟ ଇ ବସ୍ ଯୋଗାଇ ଦିଆଯିବ। ବୈଠକରେ ଭାରୀ ଯାନ ଚଳାଚଳ ଦ୍ୱାରା ସଡ଼କ ବ୍ୟବହାରକାରୀଙ୍କ ସୁରକ୍ଷା, ଯାତ୍ରୀ ଅନୁକୂଳ ଆମ ବସ୍ ସେବା ଏବଂ ଚାଳକଙ୍କ ସୁରକ୍ଷା ସମ୍ପର୍କରେ ଆଲୋଚନା ହୋଇଥିଲା। ଜଳସମ୍ପଦ ବିଭାଗର ପ୍ରମୁଖ ଶାସନ ସଚିବ ସୁଭା ଶର୍ମାଙ୍କ ଅଧ୍ୟକ୍ଷତାରେ ବିଭାଗର ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଭୁବନେଶ୍ୱରଠାରେ ଅନୁଷ୍ଠିତ ହୋଇଛି। ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରଦତ୍ତ 15ଟି ମାର୍ଗଦର୍ଶିକା ଅନୁଯାୟୀ ବିଭାଗୀୟ କାର୍ଯ୍ୟର ପ୍ରଗତି ଉପରେ ଗୁରୁତ୍ୱ ଦିଆଯାଇଛି। ଏହାସହ ଭିଜନ 2036 ଓ 2047 ଅଧୀନରେ ନିର୍ଦ୍ଧାରିତ ଲକ୍ଷ୍ୟ ପ୍ରାପ୍ତି ପାଇଁ ବିସ୍ତୃତ ଯୋଜନା ସମ୍ପର୍କିତ ସମୀକ୍ଷା ହୋଇଥିଲା। ନୂଆପଡ଼ା ଗସ୍ତରେ ଆସିଥିବା ନୀତି ଆୟୋଗର କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀ ସମର ନନ୍ଦ ଆକାଂକ୍ଷୀ ବ୍ଲକ କୋମନା ବୁଲିବା ସହ ଇଚ୍ଛାପୁରସ୍ଥିତ ମାଣ୍ଡିଆ ପ୍ରକ୍ରିୟାକରଣ କେନ୍ଦ୍ର, ଛତା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର, କୋମନା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ଆଦି ସ୍ଥାନର ବିକାଶ ପାଇଁ ଜିଲ୍ଲା ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ। କଳାହାଣ୍ଡି ଜିଲ୍ଲାରେ କଳାହାଣ୍ଡି ଉତ୍ସବ ଘୁମୁରା 2026 ଉଦ୍ଘାଟିତ ହୋଇଯାଇଛି। କଳାହାଣ୍ଡି ଜିଲ୍ଲାପାଳ ସଚିନ ପାୱାର ପ୍ରକାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ରାଜ୍ୟସଭା ସାଂସଦ ସୁଜିତ କୁମାର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜିଲ୍ଲାର ସାଂସ୍କୃତିକୁ ବୀରବାଦ୍ୟ ଘୁମୁରା ପ୍ରତିନିଧିତ୍ୱ କରେ ବୋଲି କହିଛନ୍ତି। ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ଚଚା ଗ୍ରାମରେ ଚଚା ମହୋତ୍ସବ ତଥା ମଣ୍ଡେଇ ଉତ୍ସବ ପାଳିତ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ ଢେମ୍ସା, ମାଡ଼ିଆ, ଘୁମୁରା ଆଦିବାସୀ ଲୋକନୃତ୍ୟ ତଥା ଦେଶୀୟ ନାଟକ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଛି। ଭୁବନେଶ୍ୱର ବିଜୁ ପଟ୍ଟନାୟକ ବିମାନ ବନ୍ଦରରୁ ଗତବର୍ଷ 50,15,000 ଯାତ୍ରୀ ଯାତ୍ରା କରିଥିବା ବିମାନ ବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ସୂଚନା ଦେଇଛନ୍ତି। ଶ୍ରୀ ପ୍ରଧାନ କହିଛନ୍ତି, ଚଳିତ ବର୍ଷ ଯାତ୍ରୀଙ୍କ ସଂଖ୍ୟା 60 ଲକ୍ଷ ଅତିକ୍ରମ କରିବ ବୋଲି ଆଶା କରାଯାଉଛି। ଭୁବନେଶ୍ୱର ବିମାନ ବନ୍ଦରରୁ ବର୍ତ୍ତମାନ 28ଟି ସ୍ଥାନକୁ ବିମାନ ଚଳାଚଳ କରୁଛି। ଭଦ୍ରକର ନୂଆ ବଜାର ଗାନ୍ଧିପଡ଼ିଆଠାରେ ତିନି ଦିନ ଧରି ଚାଲିଥିବା ସଂକ୍ରାନ୍ତି ମିଳନ ଉତ୍ସବ ଉଦ୍ଯାପିତ ହୋଇଯାଇଛି। ସମାରୋହରେ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁର ଯୋଗ ଦେଇ ଓଡ଼ିଆ ଅସ୍ମିତାକୁ ବଜାୟ ରଖିବା ପାଇଁ ସଂସ୍କୃତି ଓ ପରମ୍ପରାକୁ ଉଜ୍ଜୀବିତ ରଖିବା ଦିଗରେ କାର୍ଯ୍ୟ କରିବାରେ ଯୁବପିଢ଼ିଙ୍କୁ ପରାମର୍ଶ ଦେଇଛନ୍ତି। ଭାରତୀୟ ସେନାର ପରାକ୍ରମ, ସାହସ ଓ ଦେଶପ୍ରତି ସେନାର ବଳିଦାନକୁ ମନେ ପକାଇ ଆଜି ଭାରତୀୟ ସେନା ଦିବସ ପାଳନ କରାଯାଉଛି। 1949 ପ୍ରଥମ ଭାରତୀୟ କମାଣ୍ଡର ଇନ୍ ଚିଫ୍ ଭାବେ ମଦପ୍ପା କରିଅପ୍ପାଙ୍କ ନିଯୁକ୍ତି ସ୍କୃତିରେ ପ୍ରତିବର୍ଷ ଆଜିର ଦିବସକୁ ଭାରତୀୟ ସେନା ଦିବସ ଭାବେ ପାଳନ କରାଯାଇଥାଏ। ଚଳିତ ବର୍ଷ ଅତ୍ୟାଧୁନିକ ସାମରିକ ପ୍ରଯୁକ୍ତି ବିଦ୍ୟା ଏବଂ ଭାରତୀୟ ସୈନିକଙ୍କ ସାହସିକତାକୁ ସମ୍ମାନ ପ୍ରଦର୍ଶନ ସ୍ୱରୂପ ଏହି ଦିବସ ପାଳନ କରାଯାଉଛି। ହକି ଇଣ୍ଡିଆ ଲିଗ୍ରେ ରାଞ୍ଚିଠାରେ ଖେଳାଯାଇଥିବା ମ୍ୟାଚ୍ରେ କଳିଙ୍ଗ ଲ୍ୟାନ୍ସର୍ସ 1-0 ଗୋଲ୍ରେ ହାଇଦ୍ରାବାଦ ତୋଫାନ୍ସକୁ ପରାସ୍ତ କରିଛି। ଏହି ବିଜୟ ପରେ କଳିଙ୍ଗ ଲ୍ୟାନ୍ସର୍ସ 4 ମ୍ୟାଚ୍ରୁ 3 ମ୍ୟାଚ୍ରେ ବିଜୟୀ ହୋଇଛି। ଉତ୍ତର ପଶ୍ଚିମ ତଥା ଉତ୍ତର ଦିଗରୁ ରାଜ୍ୟକୁ ଥଣ୍ଡା ଶୁଷ୍କ ବାୟୁ ପ୍ରବେଶ କରୁଥିବାରୁ ରାଜ୍ୟରେ ଶୀତର ଲହରୀ ଜାରି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ଆସନ୍ତା 24 ଘଣ୍ଟା ମଧ୍ୟରେ ଶୀତ ବୃଦ୍ଧି ପାଇବା ନେଇ 11 ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି। ଗତକାଲି ଜି ଉଦୟଗିରିଠାରେ ସର୍ବନିମ୍ନ ତାପମାତ୍ରା 3.7°C ରେକର୍ଡ ହୋଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।